ତୁଳସୀ ସମସ୍ତଙ୍କର ପ୍ରିୟ। ଭାରତର ପ୍ରାୟ ସବୁ ଭାଷାରେ ତୁଳସୀ ଶବ୍ଦ ଅବିକଳ ରହିଛି। ଅଳ୍ପ କେତେକ ସ୍ଥାନରେ ଉଚ୍ଚାରଣରେ ହୁଏତ ତୁଳସୀ ତୁଳସୀ ହୋଇଯାଇଛି। ସବୁ ଭାଷାର ଏକ ସମନ୍ୱୟ ଶବ୍ଦ ତୁଳସୀ। ଦାରୁବ୍ରହ୍ମ ଦେବତା ଶ୍ରୀଜଗନ୍ନାଥଙ୍କର ପ୍ରିୟ ତୁଳସୀ। ନମସ୍କାର, ଆପଣମାନେ ଶୁଣୁଛନ୍ତି ଜଗନ୍ନାଥ ସଂସ୍କୃତିରେ ତୁଳସୀ। ଏହି ରଚନାଟି ସୁକାନ୍ତ କିଶୋର ମହାନ୍ତିଙ୍କର ରଚିତ ପୁସ୍ତକ ନୀଳାଦ୍ରିଶଙ୍କ ଲୀଳାଖେଳାର ଚତୁର୍ଥ ଅଧ୍ୟାୟ। ତୁଳସୀ ଦଳମାତ୍ରେଣ ଜଳସ୍ୟ ଚୁନ୍ଦୁକେ ନବା ବିକ୍ରିଣୀତେ ସମାତ୍ମାନଂ ଭକ୍ତେଭ୍ୟୋ ଭକ୍ତବତ୍ସଳ। ତୁଳସୀକୁ ଇଂରାଜୀରେ ସାକ୍ରେଡ୍ ବାସିଲ ବା ହୋଲି ବାସିଲ କହନ୍ତି। ଏହାର ବୈଜ୍ଞାନିକ ନାମ ଓସିମମ୍ ସାଙ୍କ୍ଟମ୍। ତୁଳସୀ ଲାମିଏସୀ ବଂଶର ଅଟେ। ଭାରତୀୟ ଧର୍ମ ଓ ସଂସ୍କୃତିରେ ତୁଳସୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତୁଳସୀର ଅନ୍ୟ ନାମ ବିଷ୍ଣୁପ୍ରିୟା ବଲ୍ଲଭା। ପ୍ରତି ଘର ସାମ୍ନାରେ ତୁଳସୀ ଚଉରା। ପୁରାଣ ଯୁଗର କଥା ଅନୁସାରେ ଭଗବାନ ଶ୍ରୀହରି ତାଙ୍କର ଅନନ୍ୟା ଆରାଧିକା ବୃନ୍ଦାବତୀଙ୍କୁ ତୁଳସୀ ବୃକ୍ଷ ରୂପରେ ପ୍ରତି ଘରେ ପୂଜା ପାଇବାର ଆଶୀର୍ବାଦ ପ୍ରଦାନ କରିଥିଲେ। ତୁଳସୀ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ସାମାନ୍ୟ ଦଳଟିଏ ମଧ୍ୟ କୃଷ୍ଣଙ୍କଠାରୁ ଗୁରୁତର ହୋଇଥିବା ପୁରାଣ ଆଖ୍ୟାୟିକାରୁ ଜଣାପଡ଼େ। ତୁଳସୀ ସର୍ବଧର୍ମ ସମନ୍ୱୟର ପ୍ରତୀକ। ନବକଳେବରର ଦାରୁବ୍ରହ୍ମ ଜଗନ୍ନାଥ ମହାପ୍ରଭୁଙ୍କର ସବୁଠାରୁ ପ୍ରିୟ। ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କର ପ୍ରତ୍ୟେକ କାର୍ଯ୍ୟରେ ମହାତ୍ମ୍ୟ ଲାଭ କରିଥିବା ସବୁଠାରୁ ପ୍ରିୟ ହେଲା ତୁଳସୀ। ବିନା ତୁଳସୀରେ ଜଗନ୍ନାଥଙ୍କ ଭୋଗ ଅସମ୍ପୂର୍ଣ୍ଣ। ନବକଳେବରରେ ଦାରୁବ୍ରହ୍ମଙ୍କର ସମସ୍ତ କର୍ମ, ବିଭିନ୍ନ ବେଶ, ଅଙ୍ଗଭୂଷଣ, ସାଜସଜ୍ଜା, ପୂଜା ଆଦିରେ ତୁଳସୀ ସର୍ବାଗ୍ରେ ଆବଶ୍ୟକ। ତୁଳସୀ ବିନା କୌଣସି କାର୍ଯ୍ୟ ପୂର୍ଣ୍ଣାଙ୍ଗ ଲାଭ କରିପାରେ ନାହିଁ। ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ବର୍ଷମାନଙ୍କରେ ଘଟ ପରିବର୍ତ୍ତନ କରାଯାଏ। ଉକ୍ତ ଘଟ ପରିବର୍ତ୍ତନ ସମୟରେ ତୁଳସୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। କଥିତ ଅଛି, ନବକଳେବର ସମୟରେ ଯେଉଁ ବ୍ରହ୍ମ ତୁଳସୀ ଦଳ ସହିତ ଦାରୁଙ୍କ ବ୍ରହ୍ମସ୍ଥଳରେ ରଖାଯାଇଥାଏ, ପରବର୍ତ୍ତୀ ନବକଳେବର ପର୍ଯ୍ୟନ୍ତ ସେହି ତୁଳସୀ ବ୍ରହ୍ମଙ୍କ ସହିତ ସତେଜ ରହିଥାଏ। ନୀତିଦିନ ପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୁଏ ତୁଳସୀକୁ ନେଇ। ବଡ଼ସିଂହାର ଶେଷ ହୁଏ ତୁଳସୀର ମାଳା ସହିତ। ତେଣୁ ତୁଳସୀ ଓ ଶ୍ରୀଜଗନ୍ନାଥ ଓତପ୍ରୋତ ଭାବେ ଜଡ଼ିତ। ପ୍ରଭୁଙ୍କ ଚରଣାମୃତ ଯାହାକୁ ସେବନ କରନ୍ତି ଲକ୍ଷ ଲକ୍ଷ ଭକ୍ତବର୍ଗ, ଏହା ହେଉଛି ସେହି ତୁଳସୀ ଜଳ ଯାହାକୁ ପାଇ ସମସ୍ତେ ନିଜକୁ ଧନ୍ୟ ମନେ କରନ୍ତି। ପୁରୀ ଜଗନ୍ନାଥ ମନ୍ଦିର ବେଢ଼ା ବା ମନ୍ଦିର ପରିସର ମଧ୍ୟରେ ଥିବା ତୁଳସୀ ଉଦ୍ୟାନ ଅତ୍ୟନ୍ତ ମନୋରମ, ଯାହା ପରିବେଶ ଓ ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରିବାରେ ସକ୍ଷମ। ଲକ୍ଷ ଲକ୍ଷ ଯାତ୍ରୀଙ୍କ ସମାଗମ ହେଲେ ମଧ୍ୟ ଏହା ବାୟୁର ଶୁଦ୍ଧତାକୁ ସମତୁଲ କରି ରଖିଥାଏ। ଯେକୌଣସି ହାନିକାରୀ ବୀଜାଣୁଙ୍କ ସଂଖ୍ୟା ବୃଦ୍ଧିକୁ ତୁଳସୀ ପରାହତ କରେ। ଆଜି ବି ପୁରୀର ବିଭିନ୍ନ ମଠ ଓ ଧର୍ମଶାଳାମାନଙ୍କରେ ତୁଳସୀ ବଗିଚା ଥିବାରୁ ଏହା ପରିବେଶକୁ ସନ୍ତୁଳିତ କରୁଅଛି। ବୃନ୍ଦାବତୀ ବା ଚଉରାରେ ତୁଳସୀଙ୍କୁ ରୋପଣ କରାଯାଇଥାଏ। ଏହାକୁ କେହି କେହି ବୃନ୍ଦା ନାମରେ ଅଭିହିତ କରୁଥିବା ହେତୁ ଜଗନ୍ନାଥ ବିଷ୍ଣୁଙ୍କର ଏକ ଅବତାର ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ଲୀଳାଭୂମିର ନାମକରଣ ବୃନ୍ଦାବନ କରାଯାଇଅଛି। ତୁଳସୀକୁ ପ୍ରତି ଅଗଣାରେ ପୂଜା ପାଇବାର ମହାତ୍ମ୍ୟଙ୍କୁ ଅନୁସରଣ କରି ପଦ୍ମପୁରାଣର ବର୍ଣ୍ଣନାକୁ ଅବତାରଣା କରାଯାଇପାରେ। ଜଳନ୍ଧର ନାମକ ମହାପରାକ୍ରମୀ ରାକ୍ଷସର ବୃନ୍ଦା ନାମଙ୍କ ପତ୍ନୀ ଥିଲେ। ଉକ୍ତ ଜଳନ୍ଧରଙ୍କୁ ବଧ କରିବା ପାଇଁ ଜଳନ୍ଧର ଓ ଶିବଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ମାତ୍ର ଜଳନ୍ଧର ବଧ ଅସମ୍ଭବ ହୋଇପଡ଼ିଲା, କାରଣ ତାଙ୍କର ପତ୍ନୀ ବୃନ୍ଦା ଅତିମାତ୍ରାରେ ପତିପରାୟଣ ଥିଲେ। ଶେଷରେ ବିଷ୍ଣୁ ଜଳନ୍ଧରଙ୍କ ଛଦ୍ମରୂପ ଗ୍ରହଣ କରି ବୃନ୍ଦାଙ୍କର ସତୀତ୍ୱ ଅପହରଣ କରିଥିଲେ, ଯଦ୍ୱାରା ଜଳନ୍ଧର ବଧ ସମ୍ଭବପର ହୋଇଥିଲା। ବୃନ୍ଦା ଏହା ଜାଣିପାରି ଶ୍ରୀବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ। ଏହିଭଳି କାହାଣୀ ରହିଅଛି। ତା ପରଠାରୁ ତୁଳସୀ ବା ବୃନ୍ଦାବତୀଙ୍କର ମହାତ୍ମ୍ୟ ଅଧିକ ଭାବରେ ପରିଲକ୍ଷିତ ହୋଇ ପ୍ରତ୍ୟେକ ଅଗଣାରେ ବୃନ୍ଦାବତୀ ଭାବରେ ପୂଜା ପାଇ ଆସୁଛନ୍ତି। तुलसी वृक्ष संपूर्ण भाव औषधीय गुणयुक्त जहाँकि जगन्नाथ संस्कृति सह जोड़ी दिया जाए आम मान को यार अधिक निकटवर्ती करा जाए छे। तुलसी में थिबा रासायनिक तत्व है फिनल आल्डिहाइड टानिन सापोनिन एवं फैट। तुलसी पत्र रे आस्क्रोबिक अम्ल एवं कारोटीन मध्य थाए। तुलसी परिवेश और वातावरण को शुद्ध पवित्र और प्राणशक्ति संपन्न करिथाए। एथिरे एक प्रकार वोलाटाइल तैलांश थिबारु एहा सर्वदा वायुमंडल को जीवाणुमुक्त रखिपारे ओ केतक भाइरस जनित रोगरु रक्षा करिथाए। प्रतिदिन तुलसी सेवन करिबा द्वारा एहा रक्तरु कोलेस्ट्रॉल मात्रा कमाइबारे साहाज्य करे। तुलसी को बासना अतर आदि कॉस्मेटिक पदार्थ प्रस्तुति रे मध्य व्यवहार करा जायथाए। संक्षेप रे कहिबाकु गले एहा जीवाणु और जीवाणुनाश गुण से भरपूर। तुलसी सूक्ष्म शक्ति सात्विकता सरलता और कोमलता सानिध्य द्वारा ही मिलता है। आमे माने तुलसी माला को पिंधिबा द्वारा आम मनर दुर्भावना और हानिकारक स्वप्नर विराम मिलता है। यह द्वारा मनरे पवित्रता भाव अनुभव करी हुए। तुलसी जल सर्वदा सेवन कले क्रोध को संवरण करिबारे एहा साहाज्य करिथाए। पंचामृत सहित तुलसी सेवन कले मनुष्यर स्वर मधुर हेबा संगे संगे व्यक्ति नम्र ओ विनय होइथाए। अथर्व वेद अनुजाई कला तुलसी सेवन मनुष्यर स्वरूप को सुंदर करिबा सहित धळा बा फूल छौ दाग गुड़ी करू शरीर को मुक्त करिथाए। तुलसी जगन्नाथंकर प्रिय होइथिबारु एहार बहुल चास नितांत आवश्यक। एहा मंजि द्वारा वंश विस्तार करिथाए। साधारणतः वर्षा ऋतुर प्रारंभ तथा जुलाई मासरे तुलसीर चारा रोपण करा जायथाय। वस्तुतः सर्वगुणर अधिकारी तुलसीर चास आजर समाज पई निहाति जरूरी। तुलसी महाप्रभु जगन्नाथंकर अत्यंत प्रिय। नवकळवर वर्षरे ओडिसारे तुलसी चास को अधिक ध्यान देई बहुल भावरे आरंभ करा जायछि। एहा जगन्नाथ महाप्रभुंक कामरे लागिबा सहित राज्यर परिवेशकु सजाडिबो समस्तंकु सुस्थ रखिबारे सहायक हबो। तुलसी फुलर मृदु सुगंध मनकु प्रफुल्लित करिथाय मनरे सात्विक भावना भरि देइथाय। आपण माने सुनिले सुकांत महांतिंक रचित नीलाद्रिशंक लीलाखेला पुस्तकर चतुर्थ अध्याय जगन्नाथ संस्कृति रे तुलसी।